26। ବାଲ ଦେବତାର ଯାଜକଗଣ ଅତି ଦୁଷ୍ଟ ଥିବାରୁ ଏଲିଓ ସେ ସମସ୍ତଙ୍କୁ ମାରିଦେଲେ। ଏହା ଶୁଣି ଜିଜେବଲ ଏଲିଓଙ୍କୁ ମାରିବା ପାଇଁ ଚେଷ୍ଟା କଲେ। ଏଲିଓ ଭୟଭୀତ ହୋଇ ପ୍ରାନ୍ତରକୁ ଦୌଡ଼ି ପଳାଇଲା। ସେଠାରେ ଈଶ୍ୱର ଏଲିଓଙ୍କୁ ଭେଟିଲେ। ଏହାପରେ ଏଲିଓ ଆଉ ଭୟ କଲେ ନାହିଁ। ସେ ଜୀବନ୍ତ ଈଶ୍ୱରଙ୍କ ସେବା କରିବାକୁ ଲୋକମାନଙ୍କୁ ଶିକ୍ଷା ଦେଲେ। ଏଲିଓ ନିଜର ସାହାଯ୍ୟ ନିମନ୍ତେ ଏଲିସାୟଙ୍କୁ ମନୋନୀତ କଲେ। ଦିନେ ଏକତ୍ର ଚାଲୁ ଚାଲୁ ଗୋଟିଏ ଅଗ୍ନିର ରଥ ସେମାନଙ୍କୁ ଅଲଗା କଲା। ଈଶ୍ୱର ଏଲିଓଙ୍କୁ ସେହି ରଥରେ ସ୍ୱର୍ଗକୁ ନେଇଗଲେ। ଏହାପରେ ଏଲିଓଙ୍କୁ ଆଉ ଏଲିସାୟ ଦେଖିପାରିଲେ ନାହିଁ।